आकाशवाणी। संवाद पढ़ुछन्ते प्रज्ञा परिमिता जेना। आसंताकालिठारु आरंभ हेब संसदर मौसुमी अधिवेशन। गृहकार्य सुपरिचालना निमन्ते जेपी नड्डाको अध्यक्षतारे अनुष्ठित हेला सर्वदलीय बैठक। ब्रिटेन ओ मालदीपको आसंता 23 तारिखरु 4 दिनिया गस्तरे जिबे प्रधानमन्त्री। रुष सह शान्ति कथाबार्ता पई युक्रेन राष्ट्रपतिको प्रस्ताव एवं वाराणसीठारे चालिथिबा विकसित भारत गठन निमन्ते निशामुक्त युव समाज युव आध्यात्मिक सम्मेलनी उद्यापित। संसदर मौसुमी अधिवेशनर अव्यवहित पूर्वरु उभय गृहर कार्य सुरुखुरुरे परिचालना निमन्ते सरकारंक पक्षरु आज सर्वदलीय बैठक आह्वान करा। बैठकरे सरकारंक पक्षरु गृह कार्य सुचारु रूपे संपादन निमन्ते विरोधी दल नेतामानंकठारु सहयोग लोडा जायतिला। बैठकरे लोकसभा ओ राज्यसभार विभिन्न राजनैतिक दलर संसद सदस्यमाने जोग देइथिले। केन्द्रमन्त्री जगत प्रकाश नड्डांक अध्यक्षतारे अनुष्ठित बैठकरे संसदीय व्यापार मन्त्री किरण रिजिजु, संसदीय व्यापार ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଡକ୍ଟର ଏଲ୍ ମୁରୁଗାନ ଯୋଗ ଦେଇଥିବାବେଳେ କଂଗ୍ରେସରୁ ଗୌରବ ଗୋଗୋଇ ଏବଂ ପ୍ରମୋଦ ତିୱାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏନ୍ସିପି ଏସ୍ସିପିରୁ ସୁପ୍ରିୟା ସୁଲେ, ଡିଏମ୍କେରୁ ତିରୁଚି ଶିବା, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଡିଏମ୍କେରୁ ଟିଆର୍ ବାଲୁ, ଆପ୍ରୁ ସଞ୍ଜୟ ସିଂ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଅଗଷ୍ଟ ମାସ 21 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ ଉଭୟ ଗୃହରେ ମୋଟ 21 କାର୍ଯ୍ୟଦିବସ ରହିଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଆଜିର ବୈଠକ ଗଠନମୂଳକ ଥିଲା। ନେତାମାନେ ଅଧିବେଶନ କାଳରେ ସେମାନଙ୍କ ଦଳ ତରଫରୁ ଉତ୍ଥାପନ କରିବାକୁ ଥିବା ପ୍ରସଙ୍ଗ ସମ୍ପର୍କରେ କହିଥିଲେ। ଶ୍ରୀ ରିଜିଜୁ କହିଛନ୍ତି ସରକାରଙ୍କ ପକ୍ଷରୁ ବିରୋଧୀ ଦଳକୁ ଗୃହର କାର୍ଯ୍ୟ ସୁପରିଚାଳନା ନିମନ୍ତେ ଅନୁରୋଧ କରାଯାଇଥିଲା। ସେ କହିଛନ୍ତି ଉଭୟ ଶାସକ ଏବଂ ବିରୋଧୀ ଦଳ ଉତ୍ତମ ସମନ୍ୱୟ ରକ୍ଷା କରି ଗୃହ କାର୍ଯ୍ୟ କରିବା ଉଚିତ।
हमने ये रिक्वेस्ट किया है कि सदन अच्छा से चले के लिए पक्ष और विपक्ष मिल करके हमको काम करना होगा, आपस में कोऑर्डिनेशन अच्छी तरह से रखना होगा। हम पॉलिटिकल पार्टीज अलग अलग विचारधारा का हो सकता है, मगर पार्लियामेंट का सदन अच्छी तरह से चले ये सबका जिम्मेदारी है। अपोजिशन का भी जिम्मेदारी है और सरकार का भी जिम्मेदारी है। ऑल पार्टी डेलीगेशंस टू डिफरेंट कंट्रीज आफ्टर मैथ ऑफ ऑपरेशन सिंदूर हैड गोन डाउन वेरी वेल इफेक्टिवली एंड ऑल दोस ग्रेट एक्सपीरियंसेस मस्ट बी शेयर्ड बिफोर द नेशन वी वुड वेलकम इट।
ଶ୍ରୀ ରିଜିଜୁ କହିଛନ୍ତି ସରକାର ସଂସଦରେ ଅପରେସନ ସିନ୍ଦୁର ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅପରେସନ ସିନ୍ଦୁର ଓ ଏହାର ପରବର୍ତ୍ତୀ ପରିସ୍ଥିତିରେ ଭାରତ ଓ ପାକିସ୍ତାନ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ବିରୋଧୀ ଦଳର ପ୍ରଶ୍ନର ସଠିକ୍ ଉତ୍ତର ଦିଆଯିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଅଧିବେଶନ କାଳରେ ଜନବିଶ୍ୱାସ ସଂଶୋଧିତ ବିଲ୍ 2025, ଜାତୀୟ କ୍ରୀଡ଼ା ପରିଚାଳନା ବିଲ୍ 2025 ଏବଂ ବାଣିଜ୍ୟିକ ପରିବହନ ବିଲ୍ 2024 ସମ୍ପର୍କିତ ବିଧେୟକ ଆଗତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ୍ ଏବଂ ମାଳଦ୍ୱୀପକୁ ଆସନ୍ତା 23 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ଦୁଇ ରାଷ୍ଟ୍ର ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ଶ୍ରୀ ମୋଦି ବ୍ରିଟେନ୍ ଯିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତ କରୁଛନ୍ତି। ଏହି ଗସ୍ତ କାଳରେ ଶ୍ରୀ ମୋଦି ବ୍ରିଟେନ୍ ପ୍ରତିପକ୍ଷଙ୍କ ସହ ଭାରତ ବ୍ରିଟେନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ବ୍ୟାପକ କରିବା ନେଇ ଆଲୋଚନା କରିବାର ସମ୍ଭାବନା ରହିଛି। ଉଭୟ ନେତା ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ସେମାନଙ୍କର ମତ ବିନିମୟ କରିବେ। ଶ୍ରୀ ମୋଦି କିଙ୍ଗ୍ ଚାର୍ଲସ୍ ତୃତୀୟଙ୍କ ସହ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ଉଭୟ ନେତା ବାଣିଜ୍ୟ, ଅର୍ଥନୀତି, ପ୍ରଯୁକ୍ତିବିଦ୍ୟା, ନବସୃଜନ, ପ୍ରତିରକ୍ଷା, ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବ୍ୟାପକ ରଣନୀତିକ ଭାଗିଦାରିତାର ଉନ୍ନତି ଦିଗରେ ଆଲୋଚନା କରିବେ। ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ୍କୁ ଚତୁର୍ଥ ଗସ୍ତ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ 25 ତାରିଖରୁ 2 ଦିନିଆ ମାଳଦ୍ୱୀପକୁ ଗସ୍ତ କରିବେ। ମାଳଦ୍ୱୀପ ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ମାଳଦ୍ୱୀପର 60ତମ ସ୍ୱାଧୀନତା ଦିବସ ଉତ୍ସବରେ ଶ୍ରୀ ମୋଦି ସମ୍ମାନିତ ଅତିଥି ଭାବେ ଯୋଗଦେବେ। ଏହି ଗସ୍ତ କାଳରେ ଶ୍ରୀ ମୋଦି ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ସ୍ୱାର୍ଥ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଭାରତ ମାଳଦ୍ୱୀପ ମିଳିତ ଭିଜନ, ବ୍ୟାପକ ଅର୍ଥନୀତି ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରିତା କାର୍ଯ୍ୟକାରିତାର ବିକାଶ ଉପରେ ଉଭୟ ନେତା ଅନୁଧ୍ୟାନ କରିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନିବିଡ଼ ଏବଂ ସୁଦୃଢ଼ କରିବା ଦିଗରେ ସୁଯୋଗ ସୃଷ୍ଟି କରିବ ବୋଲି କୁହାଯାଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ମାଳଦ୍ୱୀପକୁ ତୃତୀୟ ଗସ୍ତ। ହିମାଚଳ ପ୍ରଦେଶରେ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ଭାର ହେଉଥିବା ପରିପ୍ରେକ୍ଷୀରେ ସେଠାରେ ବହୁକ୍ଷେତ୍ରୀୟ କେନ୍ଦ୍ରୀୟ ଦଳ ଗଠନ ନିମନ୍ତେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଏହି କେନ୍ଦ୍ରୀୟ ଦଳରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, କେନ୍ଦ୍ରୀୟ ଗବେଷଣା ସଂସ୍ଥାନ ରୁର୍କି, ଭାରତୀୟ ପାଣିପାଗ ସଂସ୍ଥାନ ପୁନେ, ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଇନ୍ଦୋର ଆଦି ସଂସ୍ଥାନଗୁଡ଼ିକର ବିଶେଷଜ୍ଞମାନେ ରହିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ 2025 କାରଣରୁ ହିମାଚଳ ପ୍ରଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା, ଭୂସ୍କଳନ ଆଦି ଦେଖାଦେଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ ନିମନ୍ତେ ସେଠାକୁ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ ପଠାଯିବା ସହ ପରିସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି। ହିମାଚଳ ପ୍ରଦେଶର ଯେକୌଣସି ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାର ତାଙ୍କ ସହିତ ଦୃଢ଼ ଭାବେ ରହିଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇ 2023 ମସିହାରେ ହିମାଚଳ ପ୍ରଦେଶରେ ହୋଇଥିବା ବନ୍ୟା, ଭୂସ୍କଳନ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତି ଭରଣା ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ 2,000 କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚଳିତ ମାସରେ କମିଟି ପକ୍ଷରୁ ପ୍ରଥମ କିସ୍ତି ବାବଦରେ 451 କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏନ୍ଡିଆର୍ଏଫ୍ର 13ଟି ଦଳକୁ ରାଜ୍ୟରେ ଉଦ୍ଧାର ଏବଂ ରିଲିଫ୍ ଅପରେସନ୍ ନିମନ୍ତେ ମୁତୟନ କରାଯାଇଛି। ରୁଷ ସହ ନୂତନ ଶାନ୍ତି କଥାବାର୍ତ୍ତା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତି ଭଲାଦିମିର୍ ଜେଲେନ୍ସ୍କି ପ୍ରସ୍ତାବ ଦେଇଛନ୍ତି। ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଘନଘଟାକୁ ଏହା ହ୍ରାସ କରିବା ଲାଗି ଆଶା କରାଯାଉଛି। ୟୁକ୍ରେନ୍ ପକ୍ଷରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ରୁସ୍ତମ୍ ଉମେରଭ୍ ମସ୍କୋକୁ ଏହି ପ୍ରସ୍ତାବ ଦେଇଛନ୍ତି। ରୁଷ ପକ୍ଷରୁ ଗତକାଲି ଆକ୍ରମଣକୁ ଜୋରଦାର କରାଯାଇଥିବାବେଳେ ୟୁକ୍ରେନ୍ ପକ୍ଷରୁ ଏବେ ପୁଣି ଥରେ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦିଆଯାଇଛି। ଗତକାଲି ରୁଷ ୟୁକ୍ରେନ୍ର ବିଭିନ୍ନ ଯୁଦ୍ଧାସ୍ତ୍ର ନିର୍ମାଣ କାରଖାନାଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ସାହାଯ୍ୟରେ ଜୋରଦାର ଆକ୍ରମଣ କରିଥିଲା। ସୂଚନାଯୋଗ୍ୟ, ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏକ 50-ଦିନିଆ ଯୁଦ୍ଧବିରତି ପ୍ରସ୍ତାବ ଦେଇଥିବାବେଳେ ରୁଷ ଏହାକୁ ଅମାନ୍ୟ କରିଥିଲା। ଏଥିଯୋଗୁଁ ଆମେରିକା ତରଫରୁ ରୁଷ ବିରୁଦ୍ଧରେ ଉଚ୍ଚମାନର ଶୁଳ୍କ ଲାଗୁ ପାଇଁ ଟ୍ରମ୍ପ୍ ପ୍ରଶାସନ ଧମକ ଦେଇଥିଲା। ଇତିମଧ୍ୟରେ ରୁଷ ତରଫରୁ ଉପବୈଦେଶିକ ମନ୍ତ୍ରୀ ସେର୍ଗେଇ ରିବକୋଭ୍ ମଧ୍ୟ ଶାନ୍ତି କଥାବାର୍ତ୍ତା ପାଇଁ ପ୍ରସ୍ତାବ ରଖିଛନ୍ତି। ଉଭୟ ଦେଶ ତରଫରୁ କୂଟନୈତିକ ସ୍ତରରେ ସମାଧାନ ପାଇଁ ଆଶା ସଞ୍ଚାର ହୋଇଛି। ବାରାଣସୀଠାରେ ବିକଶିତ ଭାରତ ଗଠନ ନିମନ୍ତେ ନିଶାମୁକ୍ତ ଯୁବ ସମାଜ ଶୀର୍ଷକ ନେଇ ଚାଲିଥିବା ତିନିଦିନିଆ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ ଆଜି ଉଦ୍ଯାପିତ ହୋଇଛି। ଏହି ଅବସରରେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ ନିମନ୍ତେ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ କାଶୀ ସଂକଳ୍ପପତ୍ର ମାଧ୍ୟମରେ ନିଶାମୁକ୍ତ ଯୁବ ସମାଜ ଗଠନ ନିମନ୍ତେ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯାଇଛି। ସମ୍ମିଳନୀର ଶେଷ ଦିବସରେ ହିମାଚଳ ପ୍ରଦେଶ ରାଜ୍ୟପାଳ ଶିବପ୍ରତାପ ଶୁକ୍ଲା ଉଦ୍ବୋଧନ ଦେଇ କହିଛନ୍ତି, ଏହି ତିନିଦିନିଆ ସମ୍ମିଳନୀରେ ନିଶା ସେବନ ବିରୁଦ୍ଧରେ ଜାତୀୟ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ବୀଜରୋପଣ କରାଯାଇଛି। ସେହିପରି ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷାନୀତ ଖାଡ଼ସେ ଏବଂ ଅନ୍ୟାନ୍ୟ ମନ୍ତ୍ରୀମାନେ କାର୍ଯ୍ୟକ୍ରମରେ ଯୋଗଦେଇ ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ପ୍ରୟାସ କରିବାକୁ କହିଥିଲେ। ସମ୍ମିଳନୀରେ 120ରୁ ଉର୍ଦ୍ଧ ଆଧ୍ୟାତ୍ମିକ ସଂଗଠନର 600 ଯୁବ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଆନ୍ତର୍ଜାତିକ ଚେସ୍ ଦିବସ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି। ପ୍ରତିବର୍ଷ ଜୁଲାଇ ମାସ 20 ତାରିଖ ଆଜିର ଦିନରେ ବିଶ୍ୱ ଚେସ୍ ସମୁଦାୟ ତରଫରୁ 1924 ପ୍ରତିଷ୍ଠା କରାଯାଇଥିବା ଫାଇଡର ସ୍କରଣ ଉଦ୍ଦେଶ୍ୟରେ ଏହି ଦିବସକୁ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଉପଲକ୍ଷେ ଇୟର୍ ଅଫ୍ ସୋସିଆଲ୍ ଚେସ୍କୁ ପ୍ରଚଳନ କରାଯାଇ ଏହା ଶିକ୍ଷା, ସଶକ୍ତି ଏବଂ ମାନସିକ ଉନ୍ନତିରେ ସହାୟକ ହେବା କୁହାଯାଇଛି। ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଗୃହ କାର୍ଯ୍ୟ ସୁପରିଚାଳନା ନିମନ୍ତେ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ବ୍ରିଟେନ୍ ଓ ମାଳଦ୍ୱୀପକୁ ଆସନ୍ତା 23 ତାରିଖରୁ 4-ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ରୁଷ ସହ ଶାନ୍ତି କଥାବାର୍ତ୍ତା ପାଇଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ପ୍ରସ୍ତାବ ଏବଂ ବାରାଣସୀଠାରେ ଚାଲିଥିବା ବିକଶିତ ଭାରତ ଗଠନ ନିମନ୍ତେ ନିଶାମୁକ୍ତ ଯୁବ ସମାଜ ଯୁବ ଆଧ୍ୟାତ୍ମିକ ସମ୍ମିଳନୀ ଉଦ୍ଯାପିତ। ସମ୍ବାଦ ଶେଷ ହେଲା।